ନମସ୍କାର, ମୋ ନାଁ ସବିତା ଜେନା, ମୁଁ ଗଙ୍ଗୁଆ ବସ୍ତି 18 ନମ୍ବର ୱାର୍ଡରୁ କହୁଛି। ଆମ ସାହିରେ ରାସ୍ତାର ଅସୁବିଧା ରହୁଛି, ରାସ୍ତା ନାହିଁ, ମାଟି ରାସ୍ତା, ବର୍ଷା ଦିନେ ପାଣି କାଦୁଅ ପଛ ପଛ ପୁରା, ଯିବା ଆସିବା ପାଇଁ ବହୁତ ଅସୁବିଧା ସମ୍ମୁଖୀନ ହଉଛୁ। ତା ସହିତ ଆମର ଯୋଉ ଡ୍ରେନ୍ ରହୁଛି ସେ ଡ୍ରେନ୍ ସଫା ବି ନାହିଁ। ତାପରେ ଆମର ଟୋଟାଲି ଗୋଟେ ବଡ ସମସ୍ୟା ହଉଛି ଆମ ଲାଇଟ୍ର ସମସ୍ୟା, ଯୋଉଟା କି ଆମ ସାହିରେ ଜମା ବି ନାହିଁ। ଦୀର୍ଘ 25 ବର୍ଷ ହେଲାଣି ଆମେ ସାହିରେ ରହିକିରି ଆସୁଛୁ, ଏପର୍ଯ୍ୟନ୍ତ ଆମ ସାହିକୁ ଲାଇନ୍ର କନେକ୍ସନ୍ ଏପର୍ଯ୍ୟନ୍ତ ଦିଆଯାଏନି। ଆମର ଶୌଚାଳୟ ବି ନାହିଁ, ଆଉ ଆମେ ବାହାରକୁ ଯିବା ଆସିବା କରୁଛୁ, ଛୁଆମାନେ ଯିବା ଆସିବା ପାଇଁ ବହୁତ ହଇରାଣ ହରକତ ହଉଛନ୍ତି। ଦୟାକରି ତାର ଯଦି କିଛି ଆପଣ ଗୋଟେ ପଦକ୍ଷେପ ନିଅନ୍ତେ କି ଆମକୁ କିଛି ଗୋଟେ ସାହାଯ୍ୟ କରନ୍ତେ, ତାହେଲେ ବହୁତ ଭଲ ହବ।